ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ସମସ୍ତ ବିଦ୍ୟାଳୟଗୁଡ଼ିକରେ ୟୁପିଆଇ ମାଧ୍ୟମରେ ନାମଲେଖା ଏବଂ ପରୀକ୍ଷା ଦେୟ ପୈଠ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ 3 ବିଭାଗରେ ଛାତ୍ରବୃତ୍ତି ପାଇଁ କରାଯାଉଛି ଆବେଦନ। ଦେଶରୁ ପୋଲିଓର ମୂଳୋତ୍ପାଟନ ପାଇଁ 14 ଜିଲ୍ଲା ଏବଂ ମହାନଗର ନିଗମଗୁଡ଼ିକରେ ଦିଆଯାଉଛି ପୋଲିଓ ବୁନ୍ଦା। ଏବଂ ପାଗ ଅନୁକୂଳ ଥିବାରୁ ଆସନ୍ତା ଗୁରୁବାର ସୁଦ୍ଧା ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକ ୟୁପିଆଇ ମାଧ୍ୟମରେ ଆଡ୍ମିସନ୍ ଏବଂ ପରୀକ୍ଷା ଦେୟ ଗ୍ରହଣ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ପ୍ରଶାସନିକ ବ୍ୟବସ୍ଥାର ଆଧୁନିକୀକରଣ ଏବଂ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ଲାଗି ଏହି ବ୍ୟବସ୍ଥାରେ ସହଜରେ ଦେୟ ପ୍ରଦାନ କରାଯାଇପାରିବ ବୋଲି କୁହାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍ସିଇଆର୍ଟି, ସିବିଏସ୍ଇ, କେଭିଏସ୍ ଓ ଏନ୍ଭିଏସ୍ କର୍ତ୍ତୃପକ୍ଷଙ୍କୁ ଏକ ପତ୍ର ଜରିଆରେ ୟୁପିଆଇର ବ୍ୟବହାର ନେଇ ସଚେତନତା ସୃଷ୍ଟି ଲାଗି ପରାମର୍ଶ ଦିଆଯାଇଛି। ୟୁପିଆଇ ମାଧ୍ୟମରେ ଦେୟ ଗ୍ରହଣ କରିବା ଦ୍ୱାରା ନାମଲେଖା ପ୍ରକ୍ରିୟା ସ୍ୱଚ୍ଛ ହୋଇପାରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 2025-26 ଚଳିତ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ପ୍ରୋହାହନ ଯୋଜନା ମାଧ୍ୟମରେ ବୃତ୍ତିରାଶି ପାଇବା ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇ ମେଧାବୃତ୍ତି ଯୋଜନାରେ ସ୍ନାତକ, ସ୍ନାତକୋତ୍ତର, ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ 10,000, 15,000 ଏବଂ 20,000 ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ବିଭିନ୍ନ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ 20,000 ଟଙ୍କାର ବୃତ୍ତି ପ୍ରଦାନ କରାଯାଉଛି। ଯେଉଁ ଛାତ୍ରଛାତ୍ରୀମାନଙ୍କ ପରିବାରର ବାର୍ଷିକ ଆୟ 2,50,000 କମ୍ ଥିବ ସେମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ। ସେହିଭଳି ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନା ଅଧୀନରେ ଓଡ଼ିଆରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକକାଳୀନ 30,000 ଟଙ୍କା ପ୍ରଦାନ କରାଯିବ। ସ୍ନାତକ ପାଠ୍ୟକ୍ରମରେ ଓଡ଼ିଆକୁ ମୁଖ୍ୟ ବିଷୟ ଭାବେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଏକକାଳୀନ 20,000 ଟଙ୍କା ପ୍ରଦାନ କରାଯିବ। ସବିଶେଷ ତଥ୍ୟ ଉଚ୍ଚଶିକ୍ଷା ବିଭାଗର ସାଇଟ୍ www.scholarship.odisha.gov.in ଉପଲବ୍ଧ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମ୍ଠାରେ ଆୟୋଜିତ ଉତ୍କଳ ଆର୍ଯ୍ୟ ସମାଜର 150ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଅପରାହ୍ନରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେବେ ବୋଲି ଆର୍ଯ୍ୟ ସମାଜର କାର୍ଯ୍ୟକାରୀ ସଭାପତି କହିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ଦଳର କୋର୍ କମିଟି ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ନୂଆପଡ଼ା ଉପନିର୍ବାଚନ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମହାନଦୀ ଜଳବିବାଦ ମାମଲା ନେଇ ଆସନ୍ତା 28 ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଜଳ ବିଭାଜନ ଏବଂ ପ୍ରକଳ୍ପ ଅନୁମୋଦନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଉଭୟ ରାଜ୍ୟ ମଧ୍ୟରେ ଲୋୟର ସୁକ୍ତେଲି ଜଳ ପ୍ରକଳ୍ପ ଅଗ୍ରସର ହେବା ନେଇ ସହମତି ପ୍ରକାଶ ପାଇଛି। ଗତକାଲି ମହାନଦୀ ଜଳବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ 46ତମ ଶୁଣାଣି ହୋଇଥିଲା। ଓଡ଼ିଶା ପକ୍ଷରୁ ମାମଲାର ସମାଧାନ ଦିଗରେ ଉଭୟ ପକ୍ଷ ଅଗ୍ରସର ହେଉଛନ୍ତି ବୋଲି ଅବଗତ କରାଯାଇଥିଲା। ଆସନ୍ତା ନଭେମ୍ବର 15 ପରବର୍ତ୍ତୀ ଶୁଣାଣି ପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶକୁ ପୋଲିଓ ମୁକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିଓ ଉନ୍କୁଳନ ଅଭିଯାନ ଜାରି ରଖାଯାଇଛି। ଜନ୍ମରୁ 5 ବୟସର ପିଲାମାନଙ୍କୁ 2 ପୋଲିଓ ପ୍ରଦାନ କରାଯାଇ ଏହା ଉପରେ ବିଜୟର ନିରନ୍ତର ପ୍ରୟାସ ଜାରି ରଖାଯାଇଛି। ଆଜି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ସମସ୍ତ ମହାନଗର ନିଗମ ଅଞ୍ଚଳରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବାର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଶୁଭାରମ୍ଭ କରି ପୋଲିଓ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
2 ଦିନ ଧରି ଇଣ୍ଟେନ୍ସିଫାଇଡ୍ ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍ କ୍ୟାମ୍ପେନ୍ ଗଞ୍ଜାମ ଜିଲ୍ଲାରେ ଶୁଭାରମ୍ଭ କରାଯାଇଛି। ଏଥିରେ ପାଖାପାଖି 3.5 ଲକ୍ଷ ଶିଶୁଙ୍କୁ ଟିକାକରଣ କରିବାର ଉଦ୍ଦେଶ୍ୟ ରହିଛି ଏବଂ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ ରହିବ, ସମସ୍ତ ଯୋଗ୍ୟ ଶିଶୁ ଯେଉଁମାନେ 5 ବର୍ଷ ତଳେ ଥିବେ ସେମାନଙ୍କୁ ଏ ଯେଉଁ ପଲ୍ସ ପୋଲିଓ ଇମ୍ୟୁନାଇଜେସନ୍ କ୍ୟାମ୍ପେନ୍ରେ ସାମିଲ କରନ୍ତୁ ଏବଂ ଆମ ନିଜର ଶିଶୁକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ସହଯୋଗ କରନ୍ତୁ।
ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ 1,637 ବୁଥ୍ କରାଯାଇ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 61 ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ 820 ବୁଥ୍ରେ 1,46,353 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାର ବାଘୁରାଇ ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧୀର ରଞ୍ଜନ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିଥିଲେ। ଆଜି ୱାର୍ଲଡ ଆର୍ଥରାଇଟିସ୍ ଡେ ବା ବିଶ୍ୱ ଗଣ୍ଠିବାତ ଦିବସ। ପ୍ରତିବର୍ଷ ଅକ୍ଟୋବର 12 ତାରିଖରେ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ୱପ୍ନର ଶକ୍ତି ବ୍ୟକ୍ତିଗତ ଲକ୍ଷ୍ୟ। ଗଣ୍ଠିବାତ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1996 ପ୍ରଥମଥର ପାଇଁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ସମୟରେ ଆଣ୍ଠୁଗଣ୍ଠିବାତ ସମସ୍ୟା ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆର୍ଥରାଇଟିସ୍ ଏକ ଖଞ୍ଜାଜନିତ ସମସ୍ୟା। ଖଞ୍ଜାରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ଏହା ମଣିଷକୁ ଚଳପ୍ରଚଳରେ ଅସୁବିଧା ସୃଷ୍ଟି କରିଥାଏ। ଆର୍ଥରାଇଟିସ୍ ରୋଗଠୁ ଦୂରେଇ ରହିବା ଓ ଏହା ସହ ମୁକାବିଲା କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏନେଇ ଦୈନିକ ବ୍ୟାୟାମ କରିବା ସହ କିଛି ସମୟ ଚଲାବୁଲା କରିବା ଆବଶ୍ୟକ। ଏକ ସର୍ଭେରୁ ଜଣାପଡ଼ିଛି ଆମ ଦେଶରେ ପ୍ରାୟ 18 କୋଟି ଲୋକ ରିମାଟଏଡ୍ ଆର୍ଥରାଇଟିସ୍ରେ ପୀଡ଼ିତ ଏବଂ ପ୍ରତି 4 ଜଣରେ ଜଣେ ଗଣ୍ଠିବାତ ରୋଗରେ ପୀଡ଼ିତ। ଏଥିପାଇଁ ବୟସ ବଢ଼ିବା ସହିତ ସତର୍କ ରହିବାକୁ ହେବ। ଶରୀରରେ ଯଦି କ୍ୟାଲସିୟମ୍ ଏବଂ ଭିଟାମିନ୍ ଡିର ଅଭାବ ରହିଛି ତାହାକୁ ପୂରଣ କରିବାକୁ ପଡ଼ିବ। ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ବୃଦ୍ଧି ଲକ୍ଷ୍ୟରେ ଆରମ୍ଭ କରାଯାଇଥିବା ବିକଶିତ ଭାରତ ବିଲ୍ଡାଥନ୍ 2025 ଆସନ୍ତାକାଲିଠାରୁ ସମସ୍ତ ବିଦ୍ୟାଳୟଗୁଡ଼ିକରେ ଆରମ୍ଭ ହେବ। ଗତକାଲି ଏଥିନିମନ୍ତେ ପଞ୍ଜୀକରଣର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ୍ ମିଶନ, ନୀତି ଆୟୋଗ ଏବଂ AICTE ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୋକାଲ୍ ଫର୍ ଲୋକାଲ୍, ଆତ୍ମନିର୍ଭର ଭାରତ, ସ୍ୱଦେଶୀ ଏବଂ ସମୃଦ୍ଧ ଭାରତ ପରି 4 ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମଟି ପର୍ଯ୍ୟବେସିତ। ବିଲ୍ଡାଥନ୍ କାର୍ଯ୍ୟକ୍ରମ ଦେଶରେ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ସହ ଯୁବପିଢ଼ିଙ୍କୁ ଏକ ଉନ୍ନତ, ବିକଶିତ ଏବଂ ଆତ୍ମନିର୍ଭରତା ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ ପାଇଁ ପ୍ରସ୍ତୁତ କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଗତ ସେପ୍ଟେମ୍ବର 23 ବିଲ୍ଡାଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଢେଙ୍କାନାଳର ପଲ୍ଲିଶ୍ରୀ ମେଳା ପଡ଼ିଆଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି 8ମ ଲୋକକଳା ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ସେ ଢେଙ୍କାନାଳର ଲୋକକଳାର ଭୂୟସୀ ପ୍ରଶଂସା କରିବା ସହ କଳାକାରମାନଙ୍କ ଆର୍ଥିକ ଉନ୍ନତି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଜିଲ୍ଲାର ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶ୍ରୀ ନାୟକ ପୁରୁଣା ବସ୍ଷ୍ଟାଣ୍ଡ ନିକଟ ଅସ୍ଥାୟୀ ପୋଲିସ କେନ୍ଦ୍ରଠାରେ ନିୟନ୍ତ୍ରଣ କକ୍ଷରେ ଥିବା ସିସିଟିଭି, ଏଆଇ ମନିଟରିଂ ବ୍ୟବସ୍ଥା, ସ୍ୱତନ୍ତ୍ର ଆଇନ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସହରରେ 30ରୁ ଉର୍ଦ୍ଧ୍ୱ ପୋଲିସ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଭାରତୀୟ ଦୌଡ଼କୁଦ ସଂଘ, ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ ଚାଲିଥିବା 40ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଗତକାଲି ଦ୍ୱିତୀୟ ଦିନରେ ଓଡ଼ିଶାକୁ ଗୋଟିଏ କାଂସ୍ୟ ପଦକ ମିଳିଛି। 18 ବର୍ଷରୁ କମ୍ ମହିଳା ଜାଭେଲିନ୍ ଥ୍ରୋରେ ଆଲୋକିକା ସ୍ୱାଇଁ ଏହି ପଦକ ହାସଲ କରିଛନ୍ତି। ପାଣିପାଗ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘ 16 ବର୍ଷ ପରେ ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥିଲା। ଦକ୍ଷିଣ ବାଂଲାଦେଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମସ୍ତ ବିଦ୍ୟାଳୟଗୁଡ଼ିକରେ ୟୁପିଆଇ ମାଧ୍ୟମରେ ନାମଲେଖା ଏବଂ ପରୀକ୍ଷା ଦେୟ ପୈଠ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ତିନୋଟି ବିଭାଗରେ ଛାତ୍ରବୃତ୍ତି ପାଇଁ କରାଯାଉଛି ଆବେଦନ। ଦେଶରୁ ପୋଲିଓର ମୂଳୋତ୍ପାଟନ ପାଇଁ 14 ଜିଲ୍ଲା ଏବଂ ମହାନଗର ନିଗମଗୁଡ଼ିକରେ ଦିଆଯାଉଛି ପୋଲିଓ ବୁନ୍ଦା ଏବଂ ପାଗ ଅନୁକୂଳ ଥିବାରୁ ଆସନ୍ତା ଗୁରୁବାର ସୁଦ୍ଧା ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ।